ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ। ଲୋକସଭା ନିର୍ବାଚନର ଦୁଇ ନମ୍ବର ଖେପ ଲାଗି ଦାଖଲ କରିଥିବା ନାମାଙ୍କନ ପ୍ରତ୍ୟାହାରର ଆଜି ଶେଷ ଦିନ। ଏହି ଖେପେ ବାରଟା ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଆର୍ ଆଉଟର ମଣିପୁର ଆସନ ସହିତ 88ଟା ଲୋକସଭା ଆସନ ଲାଗି ଆଇବା 26 ତାରିଖ ଦିନ ଭୋଟ୍ ହେବା। ଇନ ଜନି ଦିଆଯାଇପାରେ ଯେ ଏହି ଖେପର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗଲା ଗୁରୁବାର ଦିନ ଶେଷ ହୋଇଥିଲା। ଚଲତି ନିର୍ବାଚନଟି ଭୋଟ୍ ଦେବାରକେ ରାଇଜେ 3380 ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ ବୋଲି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରନୁ ଜଣାପଡ଼ିଛି। 2019 ସାଲେ ରାଇଜେ ତୃତୀୟ ଲିଙ୍ଗି ଭୋଟରମାନଙ୍କ ସଂଖ୍ୟା 2923 ଥିଲା। କେନ୍ଦୁଝର ନିର୍ବାଚନ ମଣ୍ଡଳୀନ ଝନେ ହେଲେ ତୃତୀୟ ଲିଙ୍ଗି ଭୋଟର ନାଇଥିବାର ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲନ ଏଛେନ୍ ଝନେ ଅଛନ୍ ବୋଲି ଜଣାପଡ଼ିଛି। ସେନ୍ତା ଖୋର୍ଦ୍ଧା ଜିଲ୍ଲାନ ସବୁନୁ ଜହ 560 ଜଣ ତୃତୀୟ ଲିଙ୍ଗି ଭୋଟର ଥିବାର ସୂଚନା ମିଳିଛି। ଆଇବା ସାଧାରଣ ନିର୍ବାଚନଟି ଅତକାନୁ ଅତକା ସହରାଞ୍ଚଳ ଜୁଆନ ଭୋଟରମାନଙ୍କୁ ଭୋଟ୍ ଦେବା ଲାଗି ତହକାବାରକେ ନିର୍ବାଚନ ଆୟୋଗ ତରଫ ଭିନ୍ ଭିନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୂଚନା ଅନୁସାରେ ଟର୍ଣ୍ଣିଂ 18 ତମେ ହିଁ ଝନେ କାର୍ଯ୍ୟକ୍ରମ ଜରିଆ କମିଶନ ଜୁଆନ ଭୋଟରମାନଙ୍କୁ ତହକଉଛି। ସାମାଜିକ ଗଣମାଧ୍ୟମ ଫେସବୁକ୍ ଇନ୍ଷ୍ଟାଗ୍ରାମ ଆର୍ ୟୁଟ୍ୟୁବ୍ ଜରିଆ ସେମାନଙ୍କୁ ଇ ବାବଦେ ସଚେତନ କରାଯାଉଛି। ସିବିଏସ୍ଇ ଅଧୀନଟି ଥିବା ସ୍କୁଲ୍ମାନଙ୍କେ ଛାତ୍ରଛାତ୍ରୀମାନଙ୍କର ପଢ଼ବାର ଲାଗି ଏନ୍ସିଇଆର୍ଟି ତରଫ ଭିନ୍ ଭିନ୍ ବହି ୱେବ୍ସାଇଟ୍ନ ଛଡ଼ାଯାଇଛି। କେତେଟା ପ୍ରକାଶନୀ ସଂସ୍ଥା ଇ ୱେବ୍ସାଇଟ୍ନୁ ବହି ଡାଉନ୍ଲୋଡ୍ କରିକି ଏନ୍ସିଇଆର୍ଟି ବିନା ଅନୁମତିଥି ନିଜର ଲୋଗୋ ଲଗେଇକରି ଛାପୁଛନ୍ ଆର୍ ବିକୁଛନ୍। ଇଟାକେ ନଜରଥି ରଖିକରି ଏନ୍ସିଇଆର୍ଟି ତରଫ ଅଭିଭାବକମାନଙ୍କୁ ହେ ବହି ନାହିଁ ଘିନ୍ବାରକେ ପରାମର୍ଶ ଦିଆଯାଇଛି। ଇତାର ସହିତ ପ୍ରକାଶନୀ ସଂସ୍ଥାମାନେ ତାଙ୍କର ଲୋଗୋ ଲଗେଇକରି ବହି ଛାପୁଥିବାରୁ ସେମାନଙ୍କର ବିରୋଧନ କପିରାଇଟ୍ ଆକ୍ଟ 1957 ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି। ଯେନ୍ ପ୍ରକାଶନୀ ସଂସ୍ଥା ଏନ୍ସିଇଆର୍ଟି ୱେବ୍ସାଇଟ୍ରେ ଥିବାର ବହି ଛାପବାରକେ ଚାହିଁବେ ସେମାନେ ପବ୍ଲିକେସନ ଡିଭିଜନ୍ରୁ ଅନୁମତି ନେବାରକେ ପଡ଼ବା ବୋଲି ଏନ୍ସିଇଆର୍ଟି ତରଫ କୁହାଯାଇଛି। ଜବର ଖରା ସହିତ ରାଇଜର ଜଙ୍ଗଲମାନଙ୍କେ ଥିବାର ପ୍ରାକୃତିକ ଝରନ ଆର୍ ଜଳାଶୟମାନ ଶୁଖି ଯାଉଥିବାରୁ ଜୀବଜନ୍ତୁମାନେ ପାଇନ ଲାଗି ଡହଲ ବିକଲ ହେଉଛନ୍। ହେଥିଲାଗି ଜଙ୍ଗଲ ବିଭାଗ ତରଫ 120ଟା ଜଳାଶୟ କୁଡ଼ାଯାଇଛି ଆର୍ 270ଟା ଜୁନା ଜଳାଶୟମାନଙ୍କର ପୁନରୁଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଗଲାକାଲି ତକ ଦେଶର 494ଟା ଜାଗାନ ବଡ଼ ଆକାରର ଜଙ୍ଗଲ ନିଆଁ ଲାଗିଥିବାର ଜଣାପଡ଼ିଛି। ସେନ୍ତା ରାଇଜର 80ଟା ଜାଗାନ ଜଙ୍ଗଲ ନିଆଁ ଲାଗିଛି ବୋଲି ଏହି ସଂସ୍ଥା ସୂଚନା ଦେଇଛି। ରାଜ୍ୟର ଭିନ୍ ଭିନ୍ ଜେଲ୍ମାନଙ୍କେ ଥିବାର କଏଦୀମାନଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସେମାନଙ୍କୁ ଡାକ୍ତରଖାନାକେ ପହଞ୍ଚାବାର ଲାଗି ରାଜ୍ୟ ସରକାରଙ୍କ ତରଫ ଆମ୍ବୁଲାନ୍ସ ଦିଆଯାଇଛି। ପହିଲା ଖେପେ ସମ୍ବଲପୁର ଭୁବନେଶ୍ୱର କଟକ ପୁରୀ ଆର୍ ବରହମପୁର ଜେଲ୍କେ ଗୋଟେ ଲେଖା ଆମ୍ବୁଲାନ୍ସ ଦିଆଯାଇଛି। ଫି ଆମ୍ବୁଲାନ୍ସଟି 2 ଜଣ ଡ୍ରାଇଭର ରହିବେ ବୋଲି କାରାଗାର ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏ ବର୍ଷର ପହିଲା ସୂର୍ଯ୍ୟପରାଗ ଆଜି ଦେଖବାରକେ ମିଲ୍ବା। ଇଟା ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ହୋଇଥିବାରୁ ଏହି ସୂର୍ଯ୍ୟପରାଗ ଖୁବ୍ ସୁନ୍ଦର ଆର୍ ବିରଳ ହେବା ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍। ଯୁକ୍ତରାଷ୍ଟ୍ର ଆମେରିକା କାନାଡ଼ା ଆର୍ ମେକ୍ସିକୋର କେତେଟା ଇଲାକାନ ଏହି ସୂର୍ଯ୍ୟପରାଗ ଦେଖାଯିବା। ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟପରାଗ ଆଜି ରାତିର 9:12 ମୂଲ ହେବା ଆର୍ ରାତିର 2:22 ମୁଖ୍ୟ ହେବା ବୋଲି ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍। ହେଲେ ଭାରତନ ସୂର୍ଯ୍ୟପରାଗର କେନ୍ସି ପ୍ରଭାବ ନାଇଁ ପଡ଼େ ବୋଲି ସେ କହିଛନ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟର 33ତମ ସମାବର୍ତ୍ତନ ଉତ୍ସବ ଆଜି ଜ୍ୟୋତିବିହାର ପରିସରନ ଥିବା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନ ହେବା। ଏଥିରେ ରାଜ୍ୟପାଳ ଆର୍ କୁଲାଧିପତି ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ଏହି ଅବସରରେ ବିଶ୍ୱବିଦ୍ୟାଳୟର 156 ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ଡିଲିଟ୍ ଡକ୍ଟରେଟ୍ ଡିଗ୍ରୀ ସ୍ୱର୍ଣ୍ଣପଦକ ଆର୍ ଭିନ୍ ଭିନ୍ ବିଷୟଥି ଡିଗ୍ରୀ ପ୍ରଦାନ କରିବେ ବୋଲି ବିଶ୍ୱବିଦ୍ୟାଳୟ ତରଫ ସୂଚନା ମିଳିଛି। ରାଜ୍ୟପାଳଙ୍କର ଗସ୍ତକେ ନେଇକରି ପ୍ରଶାସନ ତରଫ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମାବର୍ତ୍ତନ ଉତ୍ସବଟି ସିଏସ୍ଆଇଆର୍ ଆର୍ ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମ୍ମାନିତ ଅତିଥି ଆର୍ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ରାଜ୍ୟର 4ଟା ମେଡିକାଲ କଲେଜ ବଲାଙ୍ଗୀର କୋରାପୁଟ ବାରିପଦା ଆର୍ ବାଲେଶ୍ୱରନ ପିଜି ସ୍ନାତକୋତ୍ତର ପାଠ୍ୟକ୍ରମ ମୁଲ କରାଯିବା। ଏ ବାବଦେ ନ୍ୟାସନାଲ ମେଡିକାଲ କମିଶନଙ୍କର ଅନୁମତି ମଗାଯାଇଛି। ଏସବୁ ମେଡିକାଲ କଲେଜମାନଙ୍କେ ଅଧ୍ୟାପକମାନଙ୍କର ସ୍ଥିତିକେ ଅନୁଧ୍ୟାନ କରିକରି ପିଜି ସିଟ୍ ସଂଖ୍ୟା ସ୍ଥିର କରାଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନାରୁ ଜଣାପଡ଼ିଛି। ପଶ୍ଚିମା ଝଡ଼ର ପ୍ରଭାବଟି ରାଇଜର କେତେଟା ଜାଗାନ ଗଲାକାଲି ବର୍ଷା ହୋଇଥିବାରୁ ତାତି କମିଛି। ଆଜି ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ସୁନ୍ଦରଗଡ଼ ଆର୍ ସୋନପୁର ଆର୍ ବୌଦ୍ଧ ସହିତ ରାଜ୍ୟର 15ଟା ଜିଲ୍ଲାର କେତେ ଜାଗାନ ଘଡ଼ଘଡ଼ି ଆର୍ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫ ସତର୍କ କରାଯାଇଛି। এসনির আঞ্চলিক খবর ইন শেষ এলা আরবেলর আঞ্চলিক খবর শুনিপারবে রাতে ৭:০০ বাজিকি ২ মিনিট থি জুহার।